ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁକନ୍ୟା ଜେନା। ମୁଖ୍ୟ ସମ୍ବାଦ, ରାଜ୍ୟର ସବୁ ପଞ୍ଚାୟତରେ ଖୋଲିବ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, କହିଲେ ମୁଖ୍ୟମନ୍ତ୍ରୀ। ଧାର୍ମିକ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପୁରୀ ଶ୍ରୀମନ୍ଦିର ସମେତ ବିଭିନ୍ନ ଦେବାଳୟରେ ପାଳିତ ହେଉଛି ମକର ସଂକ୍ରାନ୍ତି ପର୍ବ। ବୈତରଣୀ ନଦୀରେ ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ। ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ଆସନ୍ତା 20 ତାରିଖରୁ ଆରମ୍ଭ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା। ଏବଂ ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଆଜି ଟିମ୍ ଗୁନାସିକା ଏବଂ ସୁରମା ହକି କ୍ଲବ ମଧ୍ୟରେ ଖେଳାଯିବ ମ୍ୟାଚ୍। ରାଜ୍ୟର ସବୁ ପଞ୍ଚାୟତରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଖୋଲାଯିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଆଜି ଦିଲ୍ଲୀରୁ ଫେରି ଭୁବନେଶ୍ୱର ବିମାନ ବନ୍ଦରରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ମାଝି କହିଛନ୍ତି, ରାଜ୍ୟବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ନିମନ୍ତେ ସରକାର ପ୍ରତିଶ୍ରତିବଦ୍ଧ। ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଏଏନ୍ଏମ୍, ସ୍ୱାସ୍ଥ୍ୟକର୍ମୀ ଓ ଯୋଗ ଶିକ୍ଷକ କାର୍ଯ୍ୟ କରିବା ସହ ପୂର୍ଣ୍ଣ ଭିତ୍ତିଭୂମି ରହିବ, ଯାହାଫଳରେ ଲୋକମାନେ ପୂର୍ଣ୍ଣାଙ୍ଗ ଚିକିତ୍ସା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଏ ଯୋଜନା ଆମେ କାର୍ଯ୍ୟକାରୀ କରିବା ପାଇଁ ଯାଉଛୁ। ସବୁ ପଞ୍ଚାୟତରେ ଲାଗୁ ହେବ। ପ୍ରତି ପଞ୍ଚାୟତରେ ଜଣେ ଏଏନ୍ଏମ୍ ଥାନ୍ତି, ତାଙ୍କ ସହିତ ଜଣେ ହେଲ୍ଥ ୱାର୍କର ରହିବେ, ଜଣେ ଆୟୁଷ୍ମାନ ଯୋଗ ଶିକ୍ଷକ ବି ରହିବେ ଏବଂ ତାର ପୂର୍ଣ୍ଣାଙ୍ଗ ଭିତ୍ତିଭୂମି କରାଯିବ ଏବଂ ପ୍ରାଥମିକ ସ୍ତରରେ ମଧ୍ୟ ପୂର୍ଣ୍ଣାଙ୍ଗ ଚିକିତ୍ସା ଯୋଗାଇ ଦିଆଯିବ। ଏହାଦ୍ୱାରା ଓଡ଼ିଶାର ଲୋକମାନେ ଚିକିତ୍ସା କ୍ଷେତ୍ରରେ ନିଶ୍ଚିତ ଭାବରେ ସମସ୍ତ ପ୍ରକାରର ସୁବିଧା ପାଇପାରିବେ ଏବଂ ଲାଭବାନ ମଧ୍ୟ ହୋଇପାରିବେ।
ସୂଚନାଯୋଗ୍ୟ, ଗତକାଲି ନୂଆଦିଲ୍ଲୀରେ ରାଜ୍ୟରେ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ସମନ୍ୱିତ କାର୍ଯ୍ୟାନ୍ୱୟନ ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହାଦ୍ୱାରା ରାଜ୍ୟର ପ୍ରାୟ 3 କୋଟି ଲୋକ ଏବଂ 1 କୋଟି 3 ଲକ୍ଷ ପରିବାର ଲାଭାନ୍ୱିତ ହେବେ। ଆୟୁଷ୍ମାନ ଭାରତ ଯୋଜନାରେ ହିତାଧିକାରୀମାନେ ଦେଶର 30,000ରୁ ଅଧିକ ସରକାରୀ ତଥା ଘରୋଇ ହସ୍ପିଟାଲରେ ନଗଦ ବିହୀନ ଚିକିତ୍ସା ସୁବିଧା ପାଇପାରିବେ। ପୁରୀ ଶ୍ରୀମନ୍ଦିରରେ ଆଜି ମକର ସଂକ୍ରାନ୍ତି ଅବସରରେ ମହାପ୍ରଭୁଙ୍କର ସ୍ୱତନ୍ତ୍ର ମକର ନୀତି ପାଳନ ହେଉଛି। ମନ୍ଦିର ଦ୍ୱାର ଫିଟିବା ପରେ ମହାପ୍ରଭୁଙ୍କର ମଙ୍ଗଳ ଆଳତୀ, ଅବକାଶ ନୀତି ଓ ପଟ୍ଟାପହରଣ ନୀତି ଅନୁଷ୍ଠିତ ହୋଇଛି। ପରେ ତ୍ରିମୁଣ୍ଡିରେ ମକର ଚୂଳ ଲାଗି କରାଯିବା ସହ କର୍ପୂର ଲାଗି ହୋଇ ଶ୍ରୀବିଗ୍ରହମାନଙ୍କର ବେଶ ଅନୁଷ୍ଠିତ ହୋଇଛି। 6 ମୂର୍ତ୍ତି ଅଳଙ୍କାର ଲାଗି କରାଯାଇ ମହାପ୍ରଭୁଙ୍କର ମକର 84 ବେଶ କରାଯାଇଛି। ଏହି ଅବସରରେ ସାକ୍ଷୀଗୋପାଳସ୍ଥିତ ଶ୍ରୀ ଗୋପାଳଜୀଉଙ୍କ ମନ୍ଦିର ଓ ବ୍ରହ୍ମଗିରିସ୍ଥିତ ଶ୍ରୀ ଅଲାରନାଥ ଦେବଙ୍କ ପୀଠରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି। ପବିତ୍ର ମକର ସଂକ୍ରାନ୍ତି ଅବସରରେ ବିଭିନ୍ନ ମନ୍ଦିରମାନଙ୍କରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି। ଆଜିଠାରୁ ସୂର୍ଯ୍ୟ ଧନୁରାଶିରୁ ମକର ରାଶିରେ ପ୍ରବେଶ କରିଥାନ୍ତି। ମକର ସଂକ୍ରାନ୍ତିଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ। ଏହି ପବିତ୍ର ଦିନରେ ଶ୍ରୀଜୀଉଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରେ ଅନ୍ୟତମ ଉତ୍ତରାୟଣ ଯାତ୍ରା ବା ମକର ସଂକ୍ରାନ୍ତି ଉତ୍ସବ ପାଳିତ ହୋଇଥାଏ। ମକର ସଂକ୍ରାନ୍ତି, ପୋଙ୍ଗଲ, ମାଘ ବିହୁ ଏବଂ ଉତ୍ତରାୟଣ ପର୍ବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଏହି ପର୍ବଗୁଡ଼ିକ ଲୋକମାନଙ୍କ ମଧ୍ୟରେ ଭ୍ରାତୃତ୍ୱଭାବ ସୃଷ୍ଟି କରିଥାଏ। ପବିତ୍ର ମକର ସଂକ୍ରାନ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଜ୍ୟବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି। ମକର ସଂକ୍ରାନ୍ତି ଏକ ଉତ୍ସବ ନୁହେଁ, ଏହା ପ୍ରକୃତି ସହ ଆମର ନିବିଡ଼ ବନ୍ଧନ ଓ ଆମର କୃଷି ଉପରେ ଆଧାରିତ ଏକ ପରମ୍ପରା ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି। ଭଦ୍ରକ ଆରଡ଼ିର ବାବା ଆଖଣ୍ଡଳମଣି ମନ୍ଦିର ପୀଠ, ବଡ଼ମ୍ବର ସିଂହନାଥ ପୀଠ, ପଶ୍ଚିମ ଓଡ଼ିଶାର ନୃସିଂହନାଥ, ହରିଶଙ୍କର, ମା' ସମଲେଶ୍ୱରୀ, ପାଟଣେଶ୍ୱରୀ ଏବଂ ସୁରେଶ୍ୱରୀ ପୀଠରେ ମକର ସଂକ୍ରାନ୍ତି ଲାଗି କେତେକ ବିଶେଷ ନୀତି ଅନୁଷ୍ଠିତ ହେଉଛି। ବିନିକା ପାପକ୍ଷୟ ଘାଟ ଏବଂ ମହାନଦୀ ତେଲ ନଦୀ ସଙ୍ଗମର ରାମେଶ୍ୱରସ୍ଥିତ ସ୍ୱର୍ଣ୍ଣପ୍ରୟାଗ ଘାଟରେ ଲୋକେ ମକର ବୁଡ଼ ପକାଇ ଉତ୍ତରାୟଣ ସୂର୍ଯ୍ୟଙ୍କ ପୂଜା ଆରାଧନା କରିଛନ୍ତି। ସାବର ଶ୍ରୀକ୍ଷେତ୍ର କୋରାପୁଟରେ ଶ୍ରୀଜଗନ୍ନାଥଙ୍କୁ ଭକ୍ତମାନେ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି। ରାୟଗଡ଼ା ଜିଲ୍ଲାର ଆରାଧ୍ୟ ଦେବୀ ମା' ମଝିଘରିଆଣୀ ମନ୍ଦିର ସମେତ ବିଭିନ୍ନ ସ୍ଥାନରେ ମକର ସଂକ୍ରାନ୍ତି ପାରମ୍ପରିକ ରୀତିନୀତି ଅନୁସାରେ ପାଳିତ ହୋଇଛି। ନୟାଗଡ଼ ଜିଲ୍ଲାର ଓଡ଼ଗାଠାରେ ଶ୍ରୀ ରଘୁନାଥ ଜୀଉଙ୍କ ଦିନ ତମାମ ଦର୍ଶନ ନିମନ୍ତେ ବ୍ୟବସ୍ଥା କରାଯାଇଛି। ମକର ସଂକ୍ରାନ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ପାଟଣା ବୈତରଣୀ ନଦୀରେ ମକର ବୁଡ଼ ଦେଇଛନ୍ତି। ତିନିଦିନିଆ କେନ୍ଦୁଝର ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ବିଭିନ୍ନ ଶୈବ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଝୁମ୍ପୁରାରେ ଏକ ସେତୁର ଶୁଭ ଉଦ୍ଘାଟନ କରିବେ। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆରେ ସାମାଜିକ ସୁରକ୍ଷା ପେନ୍ସନ୍ ଯୋଜନାର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ପରେ ସନ୍ଧ୍ୟାରେ ବଡ଼ବିଲ୍ ମହୋତ୍ସବ ରୂପେ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ଯୋଗଦେବେ। ଗୁରୁବାର ଦିନ ଏକ ସାମାଜିକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସାମିଲ ହେବେ ବୋଲି ସୂଚନା ମିଳିଛି। ଶୃଙ୍ଖଳିତ ଦର୍ଶନ ପାଇଁ ପୁରୀ ଶ୍ରୀମନ୍ଦିରରେ ଆସନ୍ତା 20 ତାରିଖରୁ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯିବା ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ମନ୍ତ୍ରୀ କହିଛନ୍ତି
ପ୍ରାୟତଃ 20 ତାରିଖରୁ ଧାଡ଼ି ଦର୍ଶନର ପ୍ରକ୍ରିୟା ଆରମ୍ଭ କରିବ ବୋଲି ଅଲମୋଷ୍ଟ ନିଷ୍ପତ୍ତି ଯାହା ହେଇଛି। 20 ତାରିଖରୁ ସେ କଥା ଆରମ୍ଭ ହେଲେ ଦର୍ଶନ ଆହୁରି ଶୃଙ୍ଖଳିତ ଭାବରେ ହବ, ସବୁ ପ୍ରସ୍ତୁତି ସରିଛି। ତେଣୁକରି କେବଳ ସେ କଥା ସେଠି ଇନଷ୍ଟଲେସନ ହବା କଥା ବାକି ଅଛି, ସେ କଥା 20 ତାରିଖରେ ଆମେ ଆରମ୍ଭ କରିବୁ ଏବଂ ତାପରେ ଯୋଉଭଳି ଭାବରେ ଶୃଙ୍ଖଳିତ ହବା କଥା, ଯୋଉ ପ୍ରକ୍ରିୟା, ସେ ଶୃଙ୍ଖଳିତ ହବାର ପ୍ରକ୍ରିୟା ଆରମ୍ଭ ହେଇଛି। ଟ୍ରାଏଲ ରନ୍ ନାହିଁ, ସିଧାସଳଖ ଭାବରେ ସେ କଥା ପ୍ରକ୍ରିୟା ଆରମ୍ଭ ହବ, ଥରେ ତ ଆରମ୍ଭ ହେଲେ ସେ ଚାଲିବ।
ଅନ୍ୟପକ୍ଷରେ ମାର୍ଚ୍ଚ ମାସ ପୂର୍ବରୁ ରତ୍ନଭଣ୍ଡାର ମରାମତି କାମ ଶେଷ ହେବ, ଏହାପରେ ଗଣତି ମଣତି ଆରମ୍ଭ ହେବ ବୋଲି ଆଇନମନ୍ତ୍ରୀ ସୂଚନା ଦେଇଛନ୍ତି। ଏଥିପାଇଁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା 3 ମାସ ସମୟ ମାଗିଥିବା ବେଳେ ଏହାର ଯଥେଷ୍ଟ ପୂର୍ବରୁ ମରାମତି କାମ ଶେଷ କରିବାକୁ ଚେଷ୍ଟା କରାଯାଉଛି। ମକର ପାଇଁ ନୀତିକାନ୍ତି ଯେପରି ପ୍ରଭାବିତ ନ ହୁଏ ସେଥିନିମନ୍ତେ ମରାମତି ବନ୍ଦ ରହିଥିବା ବେଳେ ଆସନ୍ତା 17 ତାରିଖରୁ ପୁଣି ଥରେ ମରାମତି କାର୍ଯ୍ୟ ଆରମ୍ଭ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସଶସ୍ତ ବଳ ପୂର୍ବତନ ସୈନିକ ଦିବସ ଅବସରରେ ପୂର୍ବତନ ସେନାନୀମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି। ଦେଶ ପ୍ରତି ପୂର୍ବତନ ସେନାନୀଙ୍କ ବଳିଦାନ, ଅଦମ୍ୟ ସାହସ ଏବଂ ପ୍ରତିବଦ୍ଧତାକୁ ସ୍ମରଣ କରି ସେମାନଙ୍କୁ ଦେଶଭକ୍ତିର ପ୍ରକୃତ ନାୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରତ୍ୟେକ ବର୍ଷ ଦେଶ ପ୍ରତି ପୂର୍ବତନ ସୈନିକମାନଙ୍କ ଉତ୍ସର୍ଗୀକୃତ କାର୍ଯ୍ୟକୁ ସମ୍ମାନ ପ୍ରଦର୍ଶନ ସ୍ୱରୂପ ସଶସ୍ତ ବଳ ପୂର୍ବତନ ସୈନିକ ଦିବସ ପାଳନ କରାଯାଏ। ସିଙ୍ଗାପୁର ରାଷ୍ଟ୍ରପତି ଥର୍ମାନ୍ ସାନ ମୁଗାରତନମ୍ ଆଜି ଭାରତ ଗସ୍ତରେ ଆସୁଥିବା ବେଳେ ଆସନ୍ତା 17 ତାରିଖରୁ 2 ଦିନିଆ ଓଡ଼ିଶା ଗସ୍ତରେ ଆସିବେ ବୋଲି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶା ଗସ୍ତ ସମୟରେ ଶ୍ରୀ ସାନ ମୁଗାରତନମ୍ ଭାରତ ବାୟୋଟେକ୍ର ଟିକା ଉତ୍ପାଦନ କେନ୍ଦ୍ର ଓ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହାସହ ଓଡ଼ିଶା ଓ ସିଙ୍ଗାପୁର ସରକାରଙ୍କ ସହ 2 ଚୁକ୍ତିନାମା ସ୍ୱାକ୍ଷରିତ ହେବ। ସିଙ୍ଗାପୁର ସରକାର ଭାରତରେ ସେମି କଣ୍ଡକ୍ଟର, ଇଣ୍ଟିଗ୍ରେଟେଡ୍ ସର୍କିଟ୍, ଇଣ୍ଡଷ୍ଟ୍ରିଆଲ୍ ଅଟୋମେସନ୍, ଡିଜାଇନ୍ ଇଞ୍ଜିନିୟରିଂ ଭଳି କ୍ଷେତ୍ରରେ ନିବେଶ କରିବାର ସମ୍ଭାବନା ରହିଛି। ଭାଷା ସୁରକ୍ଷା ଆନ୍ଦୋଳନର କର୍ଣ୍ଣଧାର ତଥା ସାଂସ୍କୃତିକ ଜାଗରଣର ଅଗ୍ରଦୂତ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ପାଳନ ହେବ। ଏହି ଅବସରରେ ବ୍ୟାସକବିଙ୍କ ସୃଷ୍ଟି ଓ ସାଧନାକୁ ନେଇ କବିତା ପାଠୋତ୍ସବ ହେବାର କାର୍ଯ୍ୟକ୍ରମ ରହିଛି। ଆଜି ସକାଳେ ଭୁବନେଶ୍ୱରସ୍ଥିତ ବ୍ୟାସକବି ଫକୀରମୋହନ ସେନାପତିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବ୍ୟାସକବିଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇ ନିଜ ସାମାଜିକ ଗଣମାଧ୍ୟମରେ କହିଛନ୍ତି ଯେ ସେ ଥିଲେ ଓଡ଼ିଆ ସାହିତ୍ୟର ଯୁଗାନ୍ତକାରୀ ସ୍ରଷ୍ଟା ତଥା ଆଧୁନିକ ଓଡ଼ିଆ ଗଳ୍ପ ଉପନ୍ୟାସର ଜନକ। ରାଜ୍ୟର ସମସ୍ତ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ଦୁଗ୍ଧ ଦିଆଯିବ ବୋଲି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ଗିଫ୍ଟ ମିଲ୍କ ଯୋଜନାରେ 29ଟି ସ୍କୁଲର 1184 ପିଲାଙ୍କୁ ପ୍ରତିଦିନ 200 ମିଲିଲିଟର ଭିଟାମିନ୍ ଏ ଓ ଡି ଯୁକ୍ତ ଦୁଗ୍ଧ ଦେବାକୁ ଯୋଜନା କରାଯାଇଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି। ଛାତ୍ରଛାତ୍ରୀଙ୍କୁ ପୋଷଣଯୁକ୍ତ ଖାଦ୍ୟ ଯୋଗାଇବା ନିମନ୍ତେ ଗତକାଲି ମୟୂରଭଞ୍ଜର ରାଇରଙ୍ଗପୁରରେ ପାଇଲଟ୍ ପ୍ରୋଜେକ୍ଟ ଭାବେ ଏହାର ଶୁଭାରମ୍ଭ କରାଯାଇଛି। ପୋଙ୍ଗଲ ଓ ମକର ସଂକ୍ରାନ୍ତି ଏବଂ ଅନ୍ୟାନ୍ୟ ପର୍ବପର୍ବାଣୀ ପାଇଁ ଆସନ୍ତା 15 ତାରିଖରେ ହେବାକୁ ଥିବା ୟୁଜିସି ନେଟ୍ ପରୀକ୍ଷା ସ୍ଥଗିତ ରଖାଯାଇଛି। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଖୁବ୍ ଶୀଘ୍ର ନୂଆ ତାରିଖ ଘୋଷଣା କରିବ ବୋଲି ଜଣାପଡ଼ିଛି। ତେବେ ଜାନୁଆରୀ 16ରେ ହେବାକୁ ଥିବା ପରୀକ୍ଷା ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ହେବ ବୋଲି ୟୁଜିସି ପକ୍ଷରୁ ସୂଚନା ଦିଆଯାଇଛି। ହକି ଇଣ୍ଡିଆ ଲିଗ୍ର ପୁରୁଷ ବର୍ଗରେ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମ୍ରେ ଆଜି ରାତି 8:15ରେ ଟିମ୍ ଗୁନାସିକା ଓ ସୁରମା ହକି କ୍ଲବ ମଧ୍ୟରେ ମୁକାବିଲା ହେବ। ସେହିପରି ହକି ଇଣ୍ଡିଆ ଲିଗ୍ ମହିଳା ବର୍ଗ ପ୍ରତିଯୋଗିତାରେ ଆଜି ସନ୍ଧ୍ୟା 6ଟାରେ ରାଞ୍ଚିର ଜୟପାଲ ସିଂ ମୁଣ୍ଡା ହକି ଷ୍ଟାଡିୟମ୍ଠାରେ ଦିଲ୍ଲୀ ଏସ୍ଜି ପାଇପର୍ସ ଏବଂ ସାର୍ଚିର ବେଙ୍ଗଲ ଟାଇଗର୍ସ ମଧ୍ୟରେ ମୁକାବିଲା ହେବ। ରାଜ୍ୟର ସବୁ ପଞ୍ଚାୟତରେ ଖୋଲିବ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କହିଲେ ମୁଖ୍ୟମନ୍ତ୍ରୀ। ଧାର୍ମିକ ଉତ୍ସାହ ଉଦ୍ଦୀପନା ମଧ୍ୟରେ ପୁରୀ ଶ୍ରୀମନ୍ଦିର ସମେତ ବିଭିନ୍ନ ଦେବାଳୟରେ ପାଳିତ ହେଉଛି ମକର ସଂକ୍ରାନ୍ତି ପର୍ବ। ବୈତରଣୀ ନଦୀରେ ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ ଏବଂ ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଆଜି ଟିମ୍ ଗୋନାସିକା ଏବଂ ସୁରମା ହକି କ୍ଲବ ମଧ୍ୟରେ ଖେଳାଯିବ ମ୍ୟାଚ୍। ବର୍ତ୍ତମାନ ପାଇଁ ଆଞ୍ଚଳିକ ସମ୍ବାଦ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।